ओम बागीचा जस्य वदने लक्ष्मी जस्य च वक्षसि जस्यस्ते हृदये संवि तं नृसिंहमहं भजे विश्व सर्ग विसर्गादि नव लक्षण लक्षितं श्रीकृष्णाख्यं परम धाम जगद्धाम नमामि मुकं करोति वाचालं पंगुलंघयते गिरिम जत्कृपा तमहं वंदे परमानंद माधवं नारायणं नमस्कृत्य नरं चैव नरो देवीं सरस्वती व्यासं ततो जय मुदीरयेत् नमो नमो जगन्नाथ जगतनाथ भागवत कथामृत अति पवित्र बखाणी भी भागवत जन्मर कथा पवित्र अमृत रस तुटि व्यथा नमो नमो गणनाथ करीब दन कृपा कर महाप्रभु मुहि अज्ञान नमस्ते सारला मात जंकड़े बास तुम्भ कृपा बले मात काव्य प्रकाश कृपा हेले भागवत कृष्ण चरित प्रकाशी विख्यात हेब एही जगत बहु पूर्व काल कथा कहे बुझाई आहे कहे बुझाई ऋषि मेले पहुंचिले नारद जाई ऋषि मेले पहुंचिले नारद जाई पहुंचिले ब्रह्म लोके पितांत पासे प्रणाम करीण मुनि अति हरसे प्रणाम करुछि मुहि तुम्भ पयरे जगतर सृष्टिकर्ता अट संसारे आत्मार तत्व तुम्भे सर्वदा जान एक कथाकु सर्वशास्त्र दिए प्रमाण भूत भविष्य पुणी जे वर्तमान तुम्भ कृपा बले सृष्ट से दिव्य ज्ञान तुम्भ कृपा बले सृष्ट से दिव्य ज्ञान संसारे अछई जहा सृष्टि तुम्हर तुम्भ विहुने नाही आन व्यवहार सदा बेले तुम्हे पिता तप आचर आत्मा समाधि धरी जगत पाल तेणु सर्वदा संशय मने मोहर आउ के अच्छी कुह तुम्भ उपर पुत्र कथा सुनी ब्रह्मा आनंद चिते साधु साधु बोइले से मुनि अग्रते जहा पचारुछ तुम्हे मोह अग्रते ब्रह्म विद्या भागवत मो अंतर्गते तुम्भ पचारिबा कथा मिथ्या नुहई आहा मिथ्या नुहई ईश्वर भावरे सदा सृष्टि करई ईश्वर भावरे सदा सृष्टि करई सब करई मुहि विष्णु आज्ञा रे प्रभुंकर आज्ञा घेनी चले संसार संसारर जेते द्रव्य मालिक हरि मुहि पालन करई आज्ञा सुमरी मते तपस्या जोगरे मिलई ज्ञान समस्त कारण कर्म से नारायण ताहांको नाभि कमळु हेली मु जात कृपा बळे सृष्टि करे एही जगत कृपा बळे सृष्टि करे एही जगत प्रभुंकर नाभि देसु हेली मु सृष्ट पद्मनाभ नाम मोर हेला जे ख्यात प्रथमे प्रलय जल देखि चकित दृष्टि हेला तप शब्द मोर अग्रत तप रजिलि मुहि जानिबा पाई दर्शन देले से प्रभु कृपा जे बही कहिले से ब्रह्म विद्या तांको कृपारु सृजंती पाळंती प्रभु निज इच्छारु स्वभाव घेनी तांको कर्म जोगरे से महत सृष्टि हेला आग संसारे से महत सृष्टि हेला आग संसारे महत विकारु सृष्ट हेला त्रिगुण अहंकार सृष्ट हेला तमो प्रधान अहंकारे भूत आदि जेते अछई सबद गुण मात्रा संचारटि होई आप विकारु होइला से मही जात पंचमात्रा गुण मान होइला जूत सत्विकार समस्त मन निर्माण तैदश विकाश दश इंद्रिय जान दश दिग पाल तहु जन्म हेले आह जन्म हेले इंद्रिय गणकर अधिपति हेले इंद्रिय गणकर अधिपति हेले सतर जतम गुण इंद्रिय गण कोई पारिले नाही से एकई मन येणु ब्रह्मांड रे तांको नोहिला स्थिति अंतरिक्षे सूक्ष्म रूपे सर्वे रुहंती बहु काल यही परि सूक्ष्म रे रही ये सर्वे विष्णु को आज्ञा सतोरे पाई से सुवर्ण अंडटीए सृष्ट होइला ता उपरे उदक जे हेतु पड़िला सहस्र बरस अंड जले भासिला तन्मध्यरु पुरुष सेवा रहेला विचित्र पुरुष सेही बर्णी नुहई जगत को व्यापी अछि शरीर तोहि सहस्र शिर तांकर सहस्र बाहु सहस्र नयन पुणी के अबा कहु अनंत से अप्रमित तांकर तेज विचित्र पुरुष देखि हेली आश्चर्य ताहांकर दिव्य रूप शून्य रे देखि सृष्टिर रचना कथा मनरे रखि दिसप्ते लोक सर्जिले से नारायण अर्ध ऊर्ध भागरे से रखिले जान अर्ध ऊर्ध भागरे से रखिले जान विर ବିରାଟ ପୁରୁଷ ରୂପ ଅତି ବିଚିତ୍ର, ପ୍ରବେଶିଲେ ଆନନ୍ଦରେ ହୋଇ ହର୍ଷିତ। ତାହାଙ୍କର ଶରୀରରୁ ସର୍ବେ ଉତ୍ପନ୍ନ, ଶୁଣ ବୁଝାଇ କହୁଛି ହେ ତପୋଧନ। ଇନ୍ଦ୍ରିୟ ଅର୍ଥରେ ଇନ୍ଦ୍ରୀ ଗଣ ରହିଲେ, ବର୍ଣ୍ଣର ଅର୍ଥରେ ବହ୍ନି ମୁଖେ ବସିଲେ। ଶବଦମାନ ପ୍ରକାଶ ହୋଇଲା ଯେଣୁ, ସମସ୍ତ ଭାବର କଥା ପ୍ରକାଶ ତେଣୁ। ସଂସାରେ ଯେତେକ ଦେଖୁ ସମସ୍ତ ସୃଷ୍ଟ, ହୋଇଲେ ଆଜ୍ଞା ଜ୍ଞାନୀ ପୁରୁଷ ଶ୍ରେଷ୍ଠ। ସ୍ଥାବର ଜଙ୍ଗମ ପୁଣି ଦେବ ଅସୁର, ବିଭିନ୍ନ ବନ ଔଷଧି ନାଗ ନର। ଶ୍ୱେତ ଜଣ୍ଡ ଜରାୟୁଜ ଯେତକ, ଉଦ୍ଭିଦ ସହ ଯେତେକ ଅଛି ବୈଭବ। ସେ ସମସ୍ତ ବର୍ଣ୍ଣମାଳା ସୃଷ୍ଟ ହୋଇଲେ, ଋଷି ମୁନି ବେଦାଧ୍ୟାୟୀ ଜନ୍ମ ହେଲେ। ତାଙ୍କର ଇଚ୍ଛାରୁ ହେଲା ଜଗତ ସୃଷ୍ଟ, ଅଟନ୍ତି ସେ ପୁଣ୍ୟମୟ ଜଗତନାଥ। ତାଙ୍କର ମୁଖୁ ଜନ୍ମିଲା ସେ ବ୍ରହ୍ମକୁଳ, ଆହା ସେ ବ୍ରହ୍ମକୁଳ। ବାହୁମୂଳରୁ ଜାତ କ୍ଷତ୍ରି ପ୍ରବର, ବାହୁମୂଳରୁ ଜାତ କ୍ଷତ୍ରି ପ୍ରବର। ବୈଶ୍ୟଗଣ ଜନ୍ମିଲେ ଉରୁ ଯୁଗଳୁ, ଶୂଦ୍ର ଜନ୍ମ ହୁଅଇ ଚରଣ ଠାରୁ। ଅଟନ୍ତି ସେ ପୁଣ୍ୟମୟ ଜଗତନାଥ। କଳି ପାରିଲି ନାହିଁ ମହିମା ତତ୍ତ୍ୱ, ସେ ଆତ୍ମାକୁ ଆତ୍ମାମୟ କରିଣ ହରି। ସଂସାର ସାର ମଧ୍ୟେ ଲୀଳା ବିହାରୀ, ବିଭିନ୍ନ ରୂପ ଧରି ସେହି ପୁରୁଷ। ସଂସାରରୁ ପାପ ଧ୍ୱଂସ କଲେ ଅବଶ୍ୟ, ମତ୍ସ୍ୟରୁ ଆରମ୍ଭ କରି ବହୁ ରୂପରେ। ଅବତାର ହେଲେ ପ୍ରଭୁ ତାଙ୍କ ଇଚ୍ଛାରେ, ଦୁଷ୍ଟ ନିବାରି ଶ୍ରୀ ହରି ସନ୍ଥ ପାଳିଲେ। ଭାବଗ୍ରାହୀ ନାମଙ୍କୁ ସେ ସାର୍ଥକ କଲେ, ଶୁଣିଣ ନାରଦ ଋଷି ଆନନ୍ଦ ହେଲେ। ପ୍ରଭୁଙ୍କ ମହିମା ଜାଣି ଧନ୍ୟ ମଣିଲେ, ପଚାରିଲେ ବିନୟରେ ଶୁଣ ହେ ତାତ। ଧନ୍ୟ ସେ ପୁରୁଷ ଶ୍ରେଷ୍ଠ ମହିମାବନ୍ତ, କେଉଁ ପରି ପୂଜା କଲେ କୁହ ବୁଝାଇ। ହରସିତେ ବ୍ରହ୍ମଦେବ କହିଲେ ତହିଁ, ଧନ୍ୟ ପୁତ୍ର ବାବୁ ତୋର ସେ ପୁଣ୍ୟ ବଳ, ଆହା ସେ ପୁଣ୍ୟ ବଳ। ବିଷ୍ଣୁ କଥାରେ ମନ ସଦା ଚଞ୍ଚଳ, ବିଷ୍ଣୁ କଥାରେ ମନ ସଦା ଚଞ୍ଚଳ। ବିରାଟ ପୁରୁଷ ମୁହିଁ ପୂଜା କରିଲି, ଯଜ୍ଞ ପୁରୁଷ ଭାବି ଯଜ୍ଞ କରିଲି। ସର୍ବଋଷି ତାଙ୍କ ପଦେ ପୂଜା କରିଲେ, ସେ ପିତୃଦେବତା ମନୁ ଯଜ୍ଞେ ପୂଜିଲେ। ସ୍ୱୟଂ ନିର୍ଗୁଣ ଅନନ୍ତ ସେ ନାରାୟଣ, ତାଙ୍କ ଆଜ୍ଞାରେ ହୋଇଲା ସୃଷ୍ଟି ଭିଆଣ। ଗୁଣବନ୍ତ ପୁରୁଷ ସେ ମାୟା ଗୃହିତେ, ଲୀଳା କରଇ ସର୍ବଦା ସେ ଇଚ୍ଛା ମତେ। ଦୃଶ୍ୟ ଅଦୃଶ୍ୟ ପୁରୁଷ ସେ ସର୍ବବ୍ୟାପୀ, ଗଗନରେ ଶୋଭାବନ୍ତ ସେ ବିଶ୍ୱରୂପୀ। ଜନ୍ମି ତାହାଙ୍କ ଠାରୁ ତାଙ୍କୁ ନ ଜାଣେ, ଏଣୁ କରି ଶରଣ ମୁଁ ତାଙ୍କ ଚରଣେ। କାହୁନାରଦ ଜାଣିବୁ ତାଙ୍କ ମହିମା, ବେଦ ନବ ଖାଣ ଯେ ତାର ମହିମା ଗୁଣରୁ ସେ ଗୁଣାତୀତ ଶ୍ରେଷ୍ଠ ପୁରୁଷ ଶୁଣିଣ ନାରଦ ଯତି ହେଲେ ହରସ ପ୍ରଣାମ କରି ବ୍ରହ୍ମାଙ୍କ ପାଦ ତଳରେ ପଚାରିଲେ ଭାଗବତ କାହୁଁ ଜାଣିଲେ ବ୍ରହ୍ମା କୁହନ୍ତି ନାରଦ ଶୁଣ ଏ ରସ ଆହା ଶୁଣ ଏ ରସ କୃପା କଲେ ମୋ ଉପରେ ଦ୍ୱିତୀୟ ପୁରୁଷ କୃପା କଲେ ମୋ ଉପରେ ଦ୍ୱିତୀୟ ପୁରୁଷ ଭାଗବତ କଥା ହରି ଚାରି ଶ୍ଳୋକରେ ବର୍ଣ୍ଣନା କରିଲେ ପ୍ରଭୁ କୃପା ବଳରେ ତାଙ୍କର କଥା ଅମୃତ ଅତି ପବିତ୍ର ତାଙ୍କ ଇଚ୍ଛାରେ ମୁଁ ହିଁ କହିଲି ସର୍ବ ପ୍ରଣାମ କରି ବ୍ରହ୍ମାଙ୍କ ପଦ କମଳେ ଋଷିମାନଙ୍କୁ ନାରଦ ଘେନି ଚଳିଲେ ଏହିପରି ବହୁ କାଳ ଗଲା ଯେ ପିତି ହରିନାମ ଜପ କରି ନାରଦ ଯତି ବୁଲୁଥାନ୍ତି ତିନି ପୁର ଆନନ୍ଦ ମନ ଆହା ଆନନ୍ଦ ମନ ସତ୍ୟ ପ୍ରତିଷ୍ଠା ତାଙ୍କର ଅଟଇ ଧର୍ମ କଳିହା ନାରଦ ବୋଲି କେହି କହନ୍ତି କଳି ଲଗାଇ ପ୍ରତିଷ୍ଠା ସତ୍ୟ କରନ୍ତି କାଳଚକ୍ର ଗୁରୁ ଥାଇ ପ୍ରତିଟି କ୍ଷଣ ଦ୍ୱାପର ଯୁଗ ପ୍ରବେଶ ହୋଇଲା ଜାଣ ପରାଶର ମୁନିଙ୍କର ପୁତ୍ର ରୂପରେ ଜନ୍ମ ହୋଇଲେ ବ୍ୟାସ ଧରା ଧାମରେ ସତ୍ୟବତୀ ମାତାଙ୍କର କୋଳ ମଣ୍ଡନ କରିଲେ ବ୍ୟାସ ମହାତ୍ମା ଦିବ୍ୟ ଚେତନ ଶାନ୍ତନୁଙ୍କୁ ରୋଗ ମୁକ୍ତ କରିଲେ ବ୍ୟାସ ଏହା ଦେଖି ମହାରାଜା ହୋଇଲେ ତୋଷ ଏହା ଦେଖି ମହାରାଜା ହୋଇଲେ ତୋଷ ପଚାରିଲେ ମୁନି ଶ୍ରେଷ୍ଠ କୁହ ବୁଝାଇ କେଉଁ ପରି ସେବା ତୁମ କରିବି ମୁହିଁ ମୃଦୁ ହସିଣ ବ୍ୟାସ ମୁନି କହିଲେ କୁରୁକ୍ଷେତ୍ର ଧର୍ମ କ୍ଷେତ୍ରେ ପ୍ରତିଷ୍ଠା ହେଲେ ଆନନ୍ଦିତ ହେବି ମୁହିଁ ଶୁଣ ରାଜନ ଧର୍ମ ପ୍ରତିଷ୍ଠା କରନ୍ତୁ ହେବ କଲ୍ୟାଣ ହରସିତେ ମହାରାଜା ସମ୍ମତି ଦେଲେ ଅସୁରମାନଙ୍କୁ ଯୁଦ୍ଧେ ପରାସ୍ତ କଲେ କୁରୁକ୍ଷେତ୍ର ଧର୍ମ କ୍ଷେତ୍ର ଏଣୁ ହୋଇଲା ବ୍ୟାସଙ୍କର ଜୟ ଧ୍ୱନି ସଦା ଶୁଭିଲା ଶାନ୍ତନୁଙ୍କ ଅନ୍ତେ କୁରୁ ବଂଶର କଥା ଶୁଣ ଆହେ ସର୍ବଜନ ମହିମା ଗାଥା ସେ ଅମ୍ବିକା ଅମ୍ବାଳିକା ବିଭା ହୋଇଲେ ବିଚିତ୍ର ବୀର୍ଯ୍ୟ ଚିତ୍ରାଙ୍ଗଦର ତୁଲେ କରିଣ ଭୀଷ୍ମ ପ୍ରତିଜ୍ଞା ଭୀଷ୍ମ ରହିଲେ ସାଧୁ 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 ବୋଲି ସର୍ବେ କହିଲେ ମୃତ୍ୟୁ ହେଲା ଅକାଳରେ ବିଧି ନିର୍ଦ୍ଦିଷ୍ଟ ସତ୍ୟବତୀ ଡକାଇଲେ ନିଜର ସୁତ ପ୍ରବେଶ ହୋଇଲେ ବ୍ୟାସ ମାତାଙ୍କ ପାଶ ଆହା ମାତାଙ୍କ ପାଶ ମାତାଙ୍କର ଆଜ୍ଞା ଘେନି ସେ ମୁନି ଶ୍ରେଷ୍ଠ ମାତାଙ୍କର ଆଜ୍ଞା ଘେନି ସେ ମୁନି ଶ୍ରେଷ୍ଠ ଜନ୍ମିଲେ ଧୃତ ରାଷ୍ଟ୍ର ପଣ୍ଡୁରା ଜନ ମହାନ ଜ୍ଞାନୀ ବି ଦୂର ହେଲେ ଜନ ପଣ୍ଡୁ ହୋଇଲେ ରାଜା ସର୍ବେ ଆନନ୍ଦ ସମୟ କ୍ରମେ ବରିଲେ ସେବାନ ପ୍ରସ୍ତ ଧୃତରାଷ୍ଟ୍ର ରାଜା ହେଲେ ଗାନ୍ଧାରୀ ଠାରୁ ଜନମିଲେ ଶହେ ପୁତ୍ର ବିଧି କୃପାରୁ କୌରବ ଭାବରେ ଖ୍ୟାତ ସେମାନେ ହେଲେ ପଣ୍ଡୁଙ୍କର ପାଞ୍ଚ ପୁତ୍ର ତହୁଁ ଜନ୍ମିଲେ ପାଣ୍ଡବ ଭାବରେ ଖ୍ୟାତ ପଞ୍ଚ ସନ୍ତାନ ସେଇ ପଞ୍ଚ ସନ୍ତାନ ଧର୍ମର ରକ୍ଷକ ସଦା କ୍ଷତ୍ରୀ ଉତ୍ତମ ଧର୍ମର ରକ୍ଷକ ସଦା କ୍ଷତ୍ରୀ ଉତ୍ତମ ଦୁର୍ଯ୍ୟୋଧନ ଧୃତ ରାଷ୍ଟ୍ର ଜ୍ୟେଷ୍ଠ କୁମର ମାମୁସଙ୍କୁ ନିଆଜ୍ଞାକୁ ଘେନିଣ ଶିର ସେ କପଟ ପଶା ଖେଳି ସର୍ବସମ୍ପଦ ହାରିଣ ଗଲେ ପାଣ୍ଡବେ ବିଧି ବିଚିତ୍ର ଧର୍ମର ପ୍ରତିଷ୍ଠା ପାଇଁ ମହାଭାରତ ସୃଷ୍ଟି ହେଲା ବହୁ ବୀର ହୋଇଲେ ହତ ସେ କୌରବ ନାଶ ଗଲେ ପଣ୍ଡୁ କୁମର କୃଷ୍ଣଙ୍କର ଆଜ୍ଞା ଘେନି ଯୁଦ୍ଧେ ସଫଳ ଯୁଧିଷ୍ଠିର ରାଜା ହେଲେ ପ୍ରଜା ଆନନ୍ଦ ହେଲେ ପ୍ରଜା ଆନନ୍ଦ ଇଏ କଥା ଦେଖିଣ ବ୍ୟାସ ହେଲେ ହର୍ଷିତ ଇଏ କଥା ଦେଖିଣ ବ୍ୟାସ ହେଲେ ହର୍ଷିତ ସେ ବ୍ୟାସ ମୁନିଙ୍କ ଇଚ୍ଛା ହୋଇଲା ମନେ ରଚିଲେ ମହାଭାରତ ବିଧି ବିଧାନେ ତଥାପି ମନ ତାଙ୍କର ନହେଲା ଶାନ୍ତି ଘୁରି ବୁଲିଲେ ବ୍ୟାସ ହରି ମହିମା ଚିନ୍ତି ତଥାପି ମନ ତାଙ୍କର ବୁଝିଲା ନାହିଁ ବଦରିକା ଆଶ୍ରମରେ ରହିଲେ ଯାଇ ଏହିପରି ବହୁ କାଳ ବିତୀଣ ଗଲା ବ୍ୟାସ ମୁନିଙ୍କର ଚିତ୍ତ ଶାନ୍ତ ନହିଲା ଭ୍ରମୁ ଭ୍ରମୁ ଆକାଶରେ ନାରଦ ମୁନି ବଦରିକା ଆଶ୍ରମରେ ପ୍ରବେଶ ପୁଣି କି କହିବା ବଦରିକା ଆଶ୍ରମ ଶୋଭା ନାରଦ ଦେଖିଣ ମନେ ହୋଇଲେ ଲୋଭା ବନାନୀରେ ବୁଲୁ ବୁଲୁ ବ୍ୟାସଙ୍କୁ ଦେଖି ବିଚଳିତ ମନ ତାଙ୍କ ବହୁତ ଦୁଃଖୀ ପଚାରିଲେ ବ୍ରହ୍ମା ସୁତ ବ୍ୟାସଙ୍କ ପାଶେ କାହିଁକି ଏ ବିଚଳିତ ମନ ବିରସେ ବୁଲୁଅଛ ଏଣେ ତେଣେ କୁହ ବୁଝାଇ ସମାଧାନ ବାଟ ମୁଁ ହିଁ ଦେବି ବତାଇ ଶୁଣିଣ ନାରଦ କଥା ସେ ବ୍ୟାସ ମୁନି ଆହା ସେ ବ୍ୟାସ ମୁନି କହିଲେ ସମସ୍ତ କଥା ସବୁ ବଖାଣି କହିଲେ ସମସ୍ତ କଥା ସବୁ ବଖାଣି ମହାଭାରତ ଲେଖିଲି ସର୍ବ ପୁରାଣ ତଥାପି ଶାନ୍ତ ନୁହଇ ମୋହର ମନ ଏହା ଶୁଣି ହର ସୀତେ ବ୍ରହ୍ମାନନ୍ଦନ କହିଲେ ଚିନ୍ତକୁ ଛାଡ଼ ହେ ତପୋଧନ ମନର ଶଙ୍କା ସମସ୍ତ ହୋଇବ ଦୂର ଏବେ ଲେଖ ଭାଗବତ ଅମୃତ ସାର ଯିଏ କୃଷ୍ଣ ସିଏ ବିଷ୍ଣୁ ଏକଥା ଜାଣ ଏଣୁ ଲେଖ ଏବେ ତୁମେ ମହାପୁରାଣ କୃଷ୍ଣର କଥା ସର୍ବଦା ଏହି ଆନନ୍ଦ ଚାରି ଶ୍ଳୋକେ ବୁଝାଇଲେ ସେ ଭାଗବତ କୃଷ୍ଣର ମହିମା ଶୁଣି ମହାତ୍ମା ବ୍ୟାସ ହୋଇଲେ ଅତି ଆନନ୍ଦ ଗଲା ବିରସ ଶ୍ରୀକୃଷ୍ଣଙ୍କ ପଦମ୍ବୁଜେ କଲେ ପ୍ରଣାମ ଆରମ୍ଭିଲେ ଭାଗବତ ମହାପୁରାଣ ହରିଙ୍କର ଲୀଳା ଯେତେ ବର୍ଣ୍ଣନା କଲେ ସେ ଚବିଶ ଅବତାର କଥା କହିଲେ निर्गुण सगुण कथा सबु लेखिले कृष्ण को महिमा कथा वर्णना कले केउ अवतारे केउ रूप धारण कि उद्देश्य अवतार कले ग्रहण कि उद्देश्य अवतार कले ग्रहण समस्त कथा जेते हरि चरित बखाणिले व्यास मुनि मन आनंद कृष्णकर जन्म पुणी गोपरे लीला गोपपुरे केऊ परी लीला होइला केऊ परी रासोत्सव कले श्रीहरि नापितुणी बेश राधा पाद को धरी मारिले सकटाव काधेनु कासुर प्राण छाड़ा पुतना पियंते क्षीर हरिले कालिया नाग शक्ति ताहार तांडव नृत्य करिले ताहार शिर यह शुणीण कंस भय कंपिला अक्रूर हस्ते मथुरा डाकी आणिला कुबुजा संगे करिले लीला अनंत मारिले से कुबलया हस्ती जे मंत चाणुर मुष्टिक तुले युद्ध करिले हर से राम कृष्ण तांकु बधिले कंस को मृत्यु दंड देले श्रीहरि कोपरे जरा संघ युद्ध जे करी ये पटरे पांडव को हेले सहाय सीए हेले सहाय सारथी रूप रे रही देले विजय सारथी रूप रे रही देले विजय महाभारत चरित्र महान कथा हरि कथा को शुणिले कटई व्यथा निजर हाथ निज वंश कुमारी पृथ्वी को वीर शून्य कले श्रीहरि अर्जुन को कला प्रभु हरण कले ये कथा देखी उद्धव विनम्र भरे पुछा कले महाप्रभु शुण मो गीर आपण कंते सृष्टि के रखिवार आनंदरे महाबाहु कहिले शुण आहा कहिले शुण मुहि बसई भागवत पुराण अजथा चिंता कु हर बुझाई कहे भागवत आश्रा कर मिथ्याए नुहे से परम शास्त्र बोली गणा होइब भागवत दयारु ए सृष्टि वंचिब यही परि बहु काल बीति जे गला द्वापर सरीबार समय हेला परीक्षित राजा करी पंचु पांडव बान प्रस्तरे गले वैराग्य भाव बहुकाल परीक्षित शासन कले पुत्र परि प्रजाकु से पालन कले पुत्र परि प्रजाकु से पालन कले एक दिन राजा पार्शे धरणी राणी विचार पाई प्रवेश होइला जानी धरणी रूप दर्शन राजा करिले कहिले कुह दुख विचार तुले कलीर पादुर्भाव कथा धरणी कुहंते विचलित राजन शुणी कलिकु राजन डाकी आदेश देले मो राज्यरे तो प्रवेश केबे होइले दंड पाइबु निश्चय एक कथा सत्य आहा एक कथा सत्य कली पचारे के उठी रहिबी मु त सुवर्ण रे रुह बोली आज्ञा से देले सुनी कली काल अति आनंद हेले बुलु बुलु एक दिने से परीक्षित भंडार गृहे देखिले अति विचित्र सुवर्णर मुकुट से उज्जवल दिशे लोभ बढ़िला जे राजा पिंधिवा आसे पिंधिल मुकुट कले वन गमन कलीर प्रादुर्भाव हेला त क्षण तुषार्त होइले राजा मुनि आश्रमे हे राजा मुनि आश्रमे जल मागंते ऋषि कर्णे न शुणे जल मागंते ऋषि कर्णे न शुणे क्रोधरे मला सर्प कुरु सिंह गले पकाई देई हस्तिना बाहुड़ी गले समी ऋषि पुत्र सुंगी देखिला क्रोधवरे परीक्षिते साप बिहिला सप्ताक मधे तक्षक करु दंशन एक कथा साक्षी अछंती से देवगण जेते बेले एही कथा करी श्रवण अभिशाप कथा कला चित्त दहन ब्रह्म सापु रक्षा पाई चिंती बहुत सुक मुनि पाद तले हेले आश्रित गंगाकूल आश्रम रे हरि चिंतारे सुक कहु थांति परीक्षित शुणिले भागवत कथा शुणी शपत दिन हरिंक पाद पद्मरे रहिला मन ब्रह्मलीन हेले राजा से परीक्षित तक्षक दंशिला पादे होई उसत मनरे ताहार क्रोध थिला बहुत खांडव वन दहन कथा चरित्र अर्जुन खांडव वन दहन कले शेष पथ करिथिला पांडव तुले शेष पथ करिथिला पांडव तुले से पांडव वंश मुहि नाश करी परीक्षित दंशन रे शांत होइबि ये पटरे भागवत सुनी राजन मुक्ति पथगामी हेले आनंद मन भाद्रव मास से शुक्ल नवमी ठारु सप्तदिन भागवत श्रवण करु पूर्णवी दिन होइला से पूर्णाहुति हरिचरित्र शुणी लभिले मुक्ति येणु भाद्रव पूर्णिमा अट इशार भागवत कथा एही अमृत सार आउ एक कथा एबे कहुचि मुही बहु काल अंते ब्रह्मानंद न जाई मर्त्यरे भ्रमण थिले होई हरस देखिले युवती टीए अति वीरस बार्धक्य शिशु दुईटी अछई तार ये कथा देखि आश्चर्य ऋषि प्रवर पचारिले दशा किपरि हेला कलीर प्रादुर्भावरे एहा होइला मोर पुत्र दुहे ज्ञान वैराग्य जान ज्ञान वैराग्य जान बार्धक्य होइण गण ଗଲେ ପାଇ କହସଣ ବାର୍ଦ୍ଧକ୍ୟ ହୋଇଣ ଗଲେ ପାଇ କହସଣ ପଚାରିଲେ କେଉଁ ପରି ତୁମ୍ଭେ ଯୁବତୀ ହସି କହେ ଯୁବତୀଟି ମୋ ନାମ ଭକ୍ତି କଳିଯୁଗ କଷ୍ଟ ଦେଲା ବହୁ ପ୍ରକାର ବୃନ୍ଦାବନେ ପ୍ରବେଶିଲି ରୂପ ମୋହର ଯୁବତୀ ହୋଇଲି ମୁଁ ହିଁ ପୁତ୍ର ବାର୍ଦ୍ଧକ୍ୟ ଗ୍ରାସି ଅଛି ମୁନିବର ଏପରି ଯୋଗ ଏହା ଶୁଣି ନାରଦ ଯେ ବୁଝାଇ କହି ଭକ୍ତି ଜ୍ଞାନ ବୈରାଗ୍ୟକୁ ସଙ୍ଗତେ ନେଇ ସ୍ମରଣ କଲେ ବିଷ୍ଣୁଙ୍କୁ ବ୍ରହ୍ମାନନ୍ଦନ ସେ ଯେ ବ୍ରହ୍ମାନନ୍ଦନ ଶୂନ୍ୟରୁ ଶବଦ ହେଲା ନାରଦ ଶୁଣ ଭକ୍ତି ବୈରାଗ୍ୟ ଜ୍ଞାନର ମୁକ୍ତି ଅର୍ଥ ଭାଗବତ ପାଠ କଲେ ହେବ ସମର୍ଥ ଏହା ଶୁଣି ମୁନି ଶ୍ରେଷ୍ଠ ଭାବ ବିହୁଳ ବିଚାରିଲେ ଭାଗବତ ଅମୃତ ସାର ବୁଲୁ ବୁଲୁ ସନ କାଦି ମୁନି ଦର୍ଶନ ଭାଗବତ କଥା ମୃତ ପୁଛିଲେ ପୁଣ ହରିଦ୍ୱାର ନିକଟରେ ଆନନ୍ଦ ଘାଟ ଭାଗବତ ପାରାୟଣ ଆରମ୍ଭ ମାତ୍ର ସନକାଦି ମୁନି ତୁଲେ ସର୍ବ କହିଲେ ଏହା ଶୁଣି ବ୍ରହ୍ମାସୁତ ଆନନ୍ଦ ହେଲେ ଏହା ଶୁଣି ବ୍ରହ୍ମାସୁତ ଆନନ୍ଦ ହେଲେ ଅନନ୍ତ ପାର ଏହି ଶାସ୍ତ୍ର ମହିମା ଶ୍ରୋତାବକତା ସମସ୍ତେ ତରନ୍ତି ସିନା କିଏ ସେ ବନୀ ପାରେ ହରିର ଗୁଣ ତାଙ୍କ କୃପାରୁ ସମ୍ଭବ ମହାପୁରାଣ ସନକାଦି ଋଷି ଗଣେ ନାରଦ ମୁନି ବସାଇଲେ ବ୍ୟାସାସନେ ମଙ୍ଗଳ ଧ୍ୱନି ଶୁଭୁଥାଏ ହରି ନାମ ଋଷି ସମସ୍ତ ଆସି ପହଞ୍ଚିଲେ ସେଠି ହୋଇ ଆନନ୍ଦ ହୋଇ ହରସିତ ସନକାଦି ବିଜ୍ଞାନୀ ସନକାଦି ବିଜ୍ଞାନୀ ଆରମ୍ଭିଲେ କଥା ମୃତ ମଙ୍ଗଳ ବାଣୀ କହିଲେ ଶପତ ଦିନ ଶୁଣ ଏ କଥା ଦୂର ହେବ ଦୁଃଖ କଷ୍ଟ ସମସ୍ତ ବ୍ୟଥା ଭାଗବତ କଥା ଏହି ଅମୃତ ରସ ପାନ କର ରଖି ମନେ ଶ୍ରଦ୍ଧା ବିଶ୍ୱାସ ଭାଗବତ କଥା ଶୁଣି ଜ୍ଞାନ ବୈରାଗ୍ୟ ଭକତି ଦେବୀ ଲଭିଲେ ତାରୁଣ୍ୟ ରୂପ ବାର୍ଦ୍ଧକ୍ୟ ଗଲା ହୋଇଲା ଯୌବନ ଦୀପ୍ତ ଶୁଣିକରି ଭାଗବତ କଥା ଅମୃତ କେଉଁଠାରେ ମୋର ସ୍ଥାନ ଭକ୍ତି ପୁଛିଲେ ଆହା ଭକ୍ତି ପୁଛିଲେ ଭକ୍ତଙ୍କର ହୃଦୟ ସ୍ଥାନ ଋଷି କହିଲେ ଭକ୍ତଙ୍କର ହୃଦୟ ସ୍ଥାନ ଋଷି କହିଲେ ଭାଗବତ କଥା ମୃତ ଶପଥ ଦିନ ପାରାୟଣ କଲେ ମୁକ୍ତି ଲଭିବ ଜଣ ଏହା ଶୁଣି ସର୍ବଜନ ଆନନ୍ଦ ହେଲେ ହରିଧ୍ୱନିରେ ଧରା କମ୍ପିତ କଲେ ସ୍ୱସ୍ଥାନେ ଚଳିଲେ ସର୍ବେ ମନ ଆନନ୍ଦ ଅମୃତ କଥା ଶୁଣି ହୋଇଲେ ତୃପ୍ତ ଭକ୍ତି ଜ୍ଞାନ ଓ ବୈରାଗ୍ୟ ସ୍ୱସ୍ଥାନେ ଗଲେ ସନକାଦି ଋଷିଙ୍କୁ ସେ ପ୍ରଣାମ କଲେ ନାରଦ ଚଳିଲେ ହରି ନାମଙ୍କୁ ଗାଇ ଏହିପରି ଭାଗବତ କଥା ଅଟଇ आउ एक कथा एबे पढ़ुची मने तुंगभद्रा नदी तटे ब्राह्मण जने आत्मदेव नाम तांको महान ज्ञानी भिक्षाजीवी थिले विप्र संतोष मणि पत्नी तांको धुंधुली से स्वभाव क्रूर संतान नथिले केही मन चंचल आत्मदेव आचरिले से पुण्य व्रत केउथिरे हेला नाही संतान प्राप्त संतान नथिबारु देव ब्राह्मण सेई देव ब्राह्मण करंती नाही केही द्रव्य ग्रहण करंती नाही केही द्रव्य ग्रहण आत्मत्याग करिबाकु चिंति ब्राह्मण पहुंचिले पुष्करिणी पासरे जान देखा हेले मुनि श्रेष्ठ प्रणाम करी संतान कामना कले क्रंदन करी बाध्य होइ ऋषि श्रेष्ठ फलटे देले सदाचार होइ पत्नी कार्य करिले पुत्रटी हेबा तुम एहा निश्चिंत फलटिकु नेइ देइ पत्नी रहस्त समस्त कथा बुझाइ कहि ब्राह्मण समस्त कथा कहिले पत्नी को पुण सबु कथा शुणी पत्नी तांको भाविला एते कष्ट के करिब मने पांचिला फलटिकु देइ देला गाई को नेइ पुत्र हे बार बाहाना करिला जाई जोगरे तार भौणी जन्म करिला तार पुत्र को आणीण निजे रखिला पुत्रर मुख दर्शन करी ब्राह्मण आनंदरे धुंधुकारी देला ता नाम ये पटरे गाई गर्भु पुत्र होइला ताहा पुत्र होइला ताहांकर नाम पुणी गोकर्ण देला ताहांकर नाम पुणी गोकर्ण देला दिनु दिनु धुंधुकारी होइला दुष्ट ब्राह्मण छाड़िले घर होइण रुष्ट गोकर्ण तीर्थ गमन करिले जाई माता मारी धुंधुकारी संपद नै बारांगना कु धरिण घरे रहिला बारांगना हस्ते निजे सीए मरिला प्रेतजनिकु प्राप्त होइला दुष्ट मुकति पाइला नाही बहुत कष्ट बहुदिन परे फेरी ऋषि गोकर्ण निज घर बारंडारे कले शयन विभिन्न रूपकु धरि से धुंधुकारी गोकर्ण को देखा देला मने विचारी जोग बड़े धुंधुकारी प्रेत जनी रे तार मुक्ति पाई गोकर्ण जेई छिले सूर्य को संतुष्ट करी पाइले ततो व्यासासने बसी निजे से भागवत सप्तगंठी बाउंसरे से धुंधुकारी बसी रहिला सेठारे इष्ट विचारी पाठ कले भागवत सिद्ध गोकर्ण आह सिद्ध गोकर्ण प्रतिदिन भागवत सरिले पुण प्रतिदिन भागवत सरिले पुण बाउ ମାଉଁସର ଏକ ଗଣ୍ଠି ଯାଏ ଫାଟିଣ ସପ୍ତଗଣ୍ଠି ଫାଟିଗଲା ଶପତ ଦିନ ଧୁନ୍ଧୁକାରୀ ମୁକ୍ତି ହେଲା ଆନନ୍ଦ ମନେ ଚଳିଗଲା ଆନନ୍ଦରେ ବୈକୁଣ୍ଠ ଧାମେ ଅନ୍ୟ ଯେଉଁମାନେ ଭାଗବତ ଶୁଣିଲେ ମୁକ୍ତି ଲଭିଲେନି ଗୋକର୍ଣ୍ଣଙ୍କୁ ପୁଛିଲେ ସେମାନଙ୍କ ମୁକ୍ତି ପାଇଁ ଗୋକର୍ଣ୍ଣ ମୁନି ପାରାୟଣ ଭାଗବତ କରିଲେ ଜାଣି ମୁକ୍ତ ହୋଇଲେ ସମସ୍ତେ ଆନନ୍ଦ ମନ ଆହା ଆନନ୍ଦ ମନ ପବିତ୍ର ଏ ଭାଗବତ ମହାଖ୍ୟାନ ଭାଦ୍ରବ ମାସର ପୁଣ୍ୟ ପୂର୍ଣ୍ଣମୀ ଦିନ ସୃଷ୍ଟ ହେଲା ଭାଗବତ ମହାଖ୍ୟାନ ହରି ହରି ବୋଲି ସର୍ବେ ପିଇଲେ ରସ ହରି କୃପାରୁ ସବୁ ଖଣ୍ଡିତ ଦୋଷ ଭାଗବତ ଜନ୍ମ ଏହି ମହା ଆଖ୍ୟାନ ଶୁଣିଲେ କଳ୍ମଶ ଜୀବ ଏହା ପ୍ରମାଣ ହରିଙ୍କ ପାଦରେ ମନ ସଦା ମରହୁ ହା କୃଷ୍ଣ ବୋଲି ଜୀବ ମୋହର ଯାଉ ଲେଖିଲେ ଏହାକୁ ଗୀତେ ବିପ୍ରରଞ୍ଜନ ସେହି ବିପ୍ରରଞ୍ଜନ ଗାହାଣୀ ଗାଇଲେ ଭକ୍ତ ଶ୍ରୀଚରଣ ତ୍ରୁଟି ଥିଲେ କ୍ଷମା ଦବ ପଣ୍ଡିତ ଜନ ଏଇଠି ସାରୁଛି ମୁହିଁ ମହାପୁରାଣ।